ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସ୍ୱଚ୍ଛତା ଦେଶର ସାଂସ୍କୃତିକ ଚେତନାର ମୂଳଦୁଆ, କହିଲେ ରାଷ୍ଟ୍ରପତି। ଚଳିତ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ ଆଜିଠାରୁ ଆରମ୍ଭ ହେଲା ପଞ୍ଜୀକରଣ। ସମସ୍ତଙ୍କ ପାଖରେ ନ୍ୟାୟର ସୁଫଳ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ ଏବଂ ଚଳିତ ମୌସୁମୀ ଋତୁରେ ଏପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ହୋଇଛି ବର୍ଷା। ସ୍ୱଚ୍ଛତା ଦେଶର ସାଂସ୍କୃତିକ ଚେତନାର ମୂଳଦୁଆ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ 2024-25 ସମାରୋହରେ ଯୋଗଦେଇ ରାଷ୍ଟ୍ରପତି ଏହା କହିଛନ୍ତି। ସ୍ୱଚ୍ଛ ଭାରତ ମିଶନର ସଫଳତା ନେଇ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପ୍ରଶଂସା କରିବା ସହ ସ୍ୱଚ୍ଛ ସର୍ବେକ୍ଷଣ ଏକ ସଫଳ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି।
ସ୍ୱଚ୍ଛତା ପର ବୋଲ ଦେନା ପ୍ରାଚୀନ କାଲ ସେ ହିଁ ହମାରି ସାଂସ୍କୃତିକ ଔର ଆଧ୍ୟାତ୍ମିକ ଚେତନା କା ଆଧାର ରହା ହେ। ଆପନେ ଘରୋଁ କୋ ଉପାସନା ସ୍ଥଳୋଁ କୋ ତଥା ଆସପାସ କେ ପରିବେଶ କୋ ସ୍ୱଚ୍ଛତା ରଖନେ କି ପରମ୍ପରା ହମାରି ଜୀବନ ଶୈଳୀ କା ଅଭିନ୍ନ ଅଙ୍ଗ ଥି। ମୁଝେ ଆଜ ସାଫ ସଫାଇ କରନେ କା ଅବସର ଯଦି ମିଲ ପାତା ହେ ମେ ଉସକା ଉପଯୋଗ କରତି ହୁଁ, କ୍ୟୁଁକି ସାଫ ସଫାଇ ମେରେ ସଂସ୍କାର ଔର ସ୍ୱଭାବ କା ଔର ମେରେ ଜୈସେ କରୋଡୋଁ ଦେଶବାସୀଓଁ କେ ସଂସ୍କାର ଔର ସ୍ୱଭାବ କା ହିସ୍ସା ରହା ହେ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ମୋଟ 78 ପୁରସ୍କାର ପ୍ରଦାନ କରାଯାଇଛି। ଚଳିତ ବର୍ଷ ସୁପର ସ୍ୱଚ୍ଛ ଲିଗ୍ ସହର ଏବଂ 5 ଭିନ୍ନ ଜନସଂଖ୍ୟା ବର୍ଗରେ ଶ୍ରେଷ୍ଠ 3 ସ୍ୱଚ୍ଛ ସହର ସମେତ 4 ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି। ସର୍ବଭାରତୀୟ ସ୍ତରରେ ଗଞ୍ଜାମ ଜିଲ୍ଲାର ଆସିକା ଏନ୍ଏସି ସ୍ୱଚ୍ଛ ସହର ଭାବେ ପୁରସ୍କାର ପାଇଛି। ଚଳିତ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଆଗ୍ରହୀ ବ୍ୟକ୍ତିମାନେ yatra.odisha.gov.in ମାଧ୍ୟମରେ ଆସନ୍ତା ମାସ 15 ପର୍ଯ୍ୟନ୍ତ ଅନ୍ଲାଇନ୍ ମାଧ୍ୟମରେ ପଞ୍ଜୀକରଣ କରିପାରିବେ। ଅଫ୍ଲାଇନ୍ ମାଧ୍ୟମରେ ଉଭୟ ବ୍ଲକ୍ ଏବଂ ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟରେ ମଧ୍ୟ ଆବେଦନ କରାଯାଇପାରିବ। ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ IRCTCର ମିଳିତ ସହଭାଗିତାରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ପ୍ରତି ପର୍ଯ୍ୟାୟରେ ତୀର୍ଥଯାତ୍ରୀଙ୍କର ଅବଧି 5 ଏବଂ 6 ମଧ୍ୟରେ ସୀମିତ ରହିବ। ରାଜ୍ୟର 10 ସ୍ଥାନରୁ ସହଯୋଗୀ ଅଧିକାରୀଙ୍କ ସହ 800 ଲେଖାଏଁ ତୀର୍ଥଯାତ୍ରୀ ଗସ୍ତ କରିବାର ବ୍ୟବସ୍ଥା ହୋଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି।
ସମୟ 5 ରାତ୍ରି 6 ଦିନ ରହିବ। ଯେଉଁମାନଙ୍କର ବୟସ 60-75 ବର୍ଷ ବୟସ୍କ ହୋଇଥିବ, ଜାତି ଧର୍ମ ନିର୍ବିଶେଷରେ ଏକୁ ଚୟନ କରାଯିବ। ହିତାଧିକାରୀ ଚୟନ ନିମନ୍ତେ ଅନ୍ତୋଦୟ ଅନ୍ନପୂର୍ଣ୍ଣା କାର୍ଡ, ବିଧବା ଭତ୍ତାର କାର୍ଡ, ଖାଦ୍ୟ ସୁରକ୍ଷା ରେସନ କାର୍ଡ, ମନରେଗା କାର୍ଡ ଇତ୍ୟାଦି ମଧ୍ୟରୁ ଯେକୌଣସି ଗୋଟିଏ ଆର୍ଥିକ ଅନଗ୍ରସରତାର ପ୍ରମାଣପତ୍ର ଭାବରେ ଦରଖାସ୍ତ ସହ ଦାଖଲ କରିବାକୁ ପଡ଼ିଥାଏ।
ଡିଜିଟାଲ ସଶକ୍ତିକରଣ ନାଗରିକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଏହାର ଏକ ଉଦାହରଣ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାର ଜଣେ ମହିଳା ମଞ୍ଜୁଲତା ଦେବୀ। ପାଖାପାଖି 70% ଜଙ୍ଗଲାଞ୍ଚଳ ପରିବେଷ୍ଟିତ ମୟୂରଭଞ୍ଜ ଜିଲ୍ଲାରେ ମଞ୍ଜୁଲତା ଜନସେବା କେନ୍ଦ୍ର ପ୍ରତିଷ୍ଠା କରି ସ୍ଥାନୀୟ ଲୋକଙ୍କ ପାଖରେ ଡିଜିଟାଲ ସେବା ପହଞ୍ଚାଉଛନ୍ତି। ଜନସେବା କେନ୍ଦ୍ର ଦିବସ ପାଳନ ଅବସରରେ ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସମାରୋହରେ କେନ୍ଦ୍ର ରେଳ ଇଲେକ୍ଟ୍ରୋନିକ୍ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କୁ ସମ୍ମାନିତ କରିଥିଲେ। ମଞ୍ଜୁଲତା କହିଛନ୍ତି ଜନସେବା କେନ୍ଦ୍ର ମାଧ୍ୟମରେ ସରକାରୀ ସୁବିଧା ସୁଯୋଗ ସ୍ଥାନୀୟ ଲୋକଙ୍କ ବିଶେଷକରି ଆଦିବାସୀଙ୍କ ପାଖରେ ପହଞ୍ଚାଇ ପାରୁଥିବାରୁ ନିଜକୁ ଧନ୍ୟ ମନେ କରୁଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ମୋତେ ବହୁତ ଭଲ ଲାଗୁଛି, ମୁଁ ପ୍ରଥମ ହାଉସୱାଇଫ୍ ଥିଲି, ମୁଁ CSEରେ କାମ କରିକି ବହୁତ ଖୁସିରେ ଅଛି। କଣ ପାଇଁ ନା ସବୁ ସରକାରୀ ସୁବିଧା ମୁଁ ଆମ ହ ସମ୍ପ୍ରଦାୟ ଲୋକମାନଙ୍କ ପାଖକୁ ପହଞ୍ଚାଇ ପାରୁଛି। ଆଉ ଯିଏ ବି ଅଛନ୍ତି ବୃଦ୍ଧା ଦିବ୍ୟାଙ୍ଗ ଗର୍ଭବତୀ ମା ମାନଙ୍କୁ ମୁଁ ଘର ଘର ଯାଇ ମୁଁ ବ୍ୟାଙ୍କିଂ ସେବା ମଧ୍ୟ ଦେଇପାରୁଛି।
ଆସାମ ବିଧାନସଭାର ପବ୍ଲିକ୍ ଅଣ୍ଡରଟେକିଂ କମିଟିର ସଦସ୍ୟମାନେ ଓଡ଼ିଶା ଗସ୍ତରେ ଆସି ବାଚସ୍କତି ସୁରମା ପାଢ଼ୀଙ୍କ ସହ ବିଧାନସଭାର ବିଭିନ୍ନ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରିଛନ୍ତି। ଉଭୟ ରାଜ୍ୟରେ ପବ୍ଲିକ୍ ଅଣ୍ଡରଟେକିଂ କମିଟି ଗ୍ରହଣ କରିଥିବା ଉଲ୍ଲେଖନୀୟ କାର୍ଯ୍ୟକୁ ଆପଣେଇବା ପାଇଁ ସଦସ୍ୟମାନେ ସହମତି ପ୍ରକାଶ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମସ୍ତଙ୍କ ପାଖରେ ନ୍ୟାୟର ସୁଫଳ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଜି ଅନ୍ତର୍ଜାତୀୟ ନ୍ୟାୟ ଦିବସ ପାଳନ କରାଯାଉଛି। ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ତୃଣମୂଳ ସ୍ତରରେ ଏହାକୁ ପହଞ୍ଚାଇବା ସେତିକି ପ୍ରାସଙ୍ଗିକ ମଧ୍ୟ। ଏହି ଦୃଷ୍ଟିକୋଣକୁ ପାଥେୟ କରି ପ୍ରତିବର୍ଷ ଜୁଲାଇ 17 ତାରିଖରେ ଅନ୍ତର୍ଜାତୀୟ ନ୍ୟାୟ ଦିବସ ପାଳନ କରାଯାଇଥାଏ। ସମସ୍ତଙ୍କ ପାଇଁ ନ୍ୟାୟ, ବିଶ୍ୱଶାନ୍ତି ପ୍ରତିଷ୍ଠା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରେ ନ୍ୟାୟ ପହଞ୍ଚାଇବାର ଲକ୍ଷ୍ୟ ନେଇ 2002 ଜୁଲାଇ 1ରେ ନେଦରଲାଣ୍ଡସର ହେଗ୍ ସହରରେ ବିଧିବଦ୍ଧ ଭାବେ ଆନ୍ତର୍ଜାତିକ ଅପରାଧ ନ୍ୟାୟାଳୟ କାର୍ଯ୍ୟ ଆରମ୍ଭ କରିଥିଲା। ରୋମ୍ ସମ୍ମିଳନୀର ବର୍ଷପୂର୍ତ୍ତି ପାଳନ ଅବସରରେ ସମ୍ମିଳିତ ରାଷ୍ଟ୍ରସମୂହ ସ୍ୱତନ୍ତ୍ର ଭାବେ ଏହି ନ୍ୟାୟିକ ସଂସ୍ଥାନ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଥିଲେ। ଏବେ 125 ରାଷ୍ଟ୍ର ଏହି ସଂସ୍ଥାନର ସଦସ୍ୟ ହୋଇଛନ୍ତି। ଆନ୍ତର୍ଜାତିକ ନ୍ୟାୟାଳୟରେ 15 ଜଣ ବିଚାରପତି ରହିଛନ୍ତି। ଯୁଦ୍ଧ ପ୍ରଭାବିତ, ମାନବିକତା ବିରୋଧରେ ହେଉଥିବା ଅପରାଧ ଆଦି ବିଭିନ୍ନ କ୍ଷେତ୍ରରେ ନ୍ୟାୟ ପ୍ରଦାନ କରାଯିବା ଉପରେ ଏହି ଦିବସ ଗୁରୁତ୍ୱ ପ୍ରଦାନ କରୁଛି। ବିଚାରାଧୀନ ମାମଲାଗୁଡ଼ିକର ସହଜ ସମାଧାନ ଲକ୍ଷ୍ୟ ନେଇ କଳାହାଣ୍ଡି ଜିଲ୍ଲାରେ ସ୍ୱତନ୍ତ୍ର ମଧ୍ୟସ୍ଥତା ଅଭିଯାନ ଜାରି ରହିଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ଅଧୀନରେ ପାରିବାରିକ ଦୁର୍ଘଟଣାଜନିତ, ଘରୋଇ ହିଂସା, ଜମିଜମା ବଣ୍ଟନ, ଜମି ଅଧିଗ୍ରହଣ, ଚାକିରି ସମ୍ବନ୍ଧୀୟ, ଗ୍ରାହକ ସେବା ଏବଂ ବ୍ୟାଙ୍କ ସମ୍ବନ୍ଧୀୟ ମାମଲାଗୁଡ଼ିକର ବିକଳ୍ପ ସମାଧାନର ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ଆଇନସେବା ପ୍ରାଧିକରଣର ସଦସ୍ୟ ସଚିବ ତଥା କଳାହାଣ୍ଡି ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଓ ଜିଲ୍ଲା ଦୌରା ଜଜ୍ ଅନୁପ ରଞ୍ଜନ ପଟ୍ଟନାୟକ ଏହି ମଧ୍ୟସ୍ଥତା ଅଭିଯାନର ସୁଯୋଗ ନେବାକୁ ସ୍ଥାନୀୟ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା 16 ନମ୍ବର ଜାତୀୟ ରାଜପଥ ନାରାୟଣୀ ଛକଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହେବା ସହ 12 ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ 8 ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସେମାନଙ୍କୁ ପ୍ରଥମେ ଖଲ୍ଲିକୋଟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା, ତେବେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳର ଗୋଟିଏ ପରିବାରର 12 ଜଣ ସଦସ୍ୟ କେନ୍ଦୁଝର ଘଟଗାଁରୁ ତାରିଣୀ ଦର୍ଶନ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ଦୁର୍ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପୁଲିସ ସୂଚନା ଦେଇଛି। ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକ ପେଡ୍ ମା କେ ନାମ ଅଭିଯାନ ଅନ୍ତର୍ଗତ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିବେଶ ସୁରକ୍ଷା ନେଇ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଶିକ୍ଷାନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କେନ୍ଦୁଝର ଜିଲ୍ଲା ତେଲକୋଇ ବନଖଣ୍ଡ ଅନ୍ତର୍ଗତ ସଲେଇକିନା ସଂରକ୍ଷିତ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ 5 ଜଣଙ୍କୁ ଗିରଫ କରିଛି। ଏହି ଜଙ୍ଗଲରେ ହାତୀର ଗଳିତ ମୃତଦେହକୁ ଜବତ କରାଯିବା ପରେ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା। ତେବେ ହାତୀ ମୃତ୍ୟୁର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ସଠିକ୍ ସୂଚନା ମିଳିନଥିବା ଜଣାପଡ଼ିଛି। ଶ୍ରାବଣ କୃଷ୍ଣ ସପ୍ତମୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରର ଶ୍ରୀ ବିଗ୍ରହଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ସନ୍ଧ୍ୟା 6:30 ରାତି 11 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଖୋର୍ଦ୍ଧା ଜିଲ୍ଲା ଡାଇରିଆ, ଡେଙ୍ଗୁ ଏବଂ ମ୍ୟାଲେରିଆ ପ୍ରତିରୋଧ କମିଟି ପକ୍ଷରୁ ଅନୁଷ୍ଠିତ ବୈଠକରେ 13,718 ଜଣ ରୋଗୀଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇ 170 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ମ୍ୟାଲେରିଆ ଏବଂ ଡାଇରିଆ ନିରାକରଣ ନିମନ୍ତେ ତ୍ୱରିତ ପଦକ୍ଷେପ ନେବାକୁ ବୈଠକରେ ଆଲୋଚନା ହୋଇଛି। ସଡ଼କ ସୁରକ୍ଷା ସୁନିଶ୍ଚିତ କରିବା ନେଇ ରାଜ୍ୟ ବାଣିଜ୍ୟ ପରିବହନ ବିଭାଗ ଏବଂ ଆଇଆଇଟି ମାଡ୍ରାସର ମିଳିତ ଆନୁକୂଲ୍ୟରେ ଏକଦିବସୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ 35 ଜଣ ଦୁର୍ଘଟଣା ତଦନ୍ତ ଅଧିକାରୀ ଏଥିରେ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ। ଚଳିତ ମୌସୁମୀ ଋତୁରେ ଗତ ଜୁନ୍ 1ରୁ ଏପର୍ଯ୍ୟନ୍ତ ରାଜ୍ୟରେ 100 ଅଧିକ ବର୍ଷା ରେକର୍ଡ କରାଯାଇଛି। ଏପର୍ଯ୍ୟନ୍ତ ହାରାହାରି 460 ମିଲିମିଟର ବର୍ଷା ହୋଇଛି। ସ୍ୱାଭାବିକ ବର୍ଷାଠାରୁ ଏହା 23% ଅଧିକ ଥିବା ଜଣାପଡ଼ିଛି। 3 ଜିଲ୍ଲାରେ ବର୍ଷାର ପରିମାଣ ସବୁଠୁ ଅଧିକ ରହିଥିବା ବେଳେ 13 ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ଏବଂ 11 ଜିଲ୍ଲାରେ ସ୍ୱାଭାବିକ ବର୍ଷା ଆଉ 3 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ସପ୍ତାହକ ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ସହ ତାପମାତ୍ରା ହ୍ରାସ ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ 22 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଗଞ୍ଜାମ ଜିଲ୍ଲାରେ ଜଗନ୍ନାଥ ପ୍ରସାଦରେ ସର୍ବାଧିକ 74.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସ୍ୱଚ୍ଛତା ଦେଶର ସାଂସ୍କୃତିକ ଚେତନାର ମୂଳଦୁଆ, କହିଲେ ରାଷ୍ଟ୍ରପତି। ଚଳିତ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜିଠାରୁ ଆରମ୍ଭ ହେଲା ପଞ୍ଜୀକରଣ। ସମସ୍ତଙ୍କ ପାଖରେ ନ୍ୟାୟର ସୁଫଳ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ ଏବଂ ଚଳିତ ମୌସୁମୀ ଋତୁରେ ଏପର୍ଯ୍ୟନ୍ତ ରାଜ୍ୟରେ 100 ଅଧିକ ହୋଇଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।